ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବିଧାନସଭାରେ ଆଗତ ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା ଜାରି। ପୁରୀ ଜିଲ୍ଲା ଡେଲାଙ୍ଗରେ ପ୍ରତିଷ୍ଠା ହେବ 5ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ। ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଅଗ୍ରସର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପ୍ରକୋଷ୍ଠରେ ଆଜି ଲଘୁଚାପଜନିତ ବର୍ଷାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀର ସହାୟତାରେ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବ୍ୟାପକ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ପାଇଁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ବୈଠକରେ ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷା ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ମାଲକାନଗିରି ଜିଲ୍ଲାରେ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସେଠୀ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି। ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା 14ଟି ଆଶ୍ରୟସ୍ଥଳକୁ 1787 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ 6ଟି ଓଡ୍ରାଫ୍ ଓ 7ଟି ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି। ଏହି ଦଳ 162 ଜଣଙ୍କୁ ଉଦ୍ଧାର କରିଛନ୍ତି, ସେଥିମଧ୍ୟରୁ 54 ଜଣ ଗର୍ଭବତୀ ଉଦ୍ଧାର ହୋଇଛନ୍ତି। ସମସ୍ତଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି। ସେ କହିଛନ୍ତି, ଉଦ୍ଧାର ଲୋକଙ୍କ ରହିବା ଖାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ସାପ କାମୁଡ଼ା ଇଞ୍ଜେକ୍ସନ ମଧ୍ୟ ମହଜୁଦ ରହିଛି।
ପ୍ରାୟ 2200 ଜଣ ସିଫ୍ଟ ହୋଇଛନ୍ତି ଏବଂ 15ଟି ସେଣ୍ଟର ସେମାନେ ସ୍କୁଲ ଘରେ ଆମର ମଲ୍ଟିପର୍ପଜ ସେଣ୍ଟର ଅଛି ସେଠି ସେମାନେ ରଖିଛନ୍ତି ଏବଂ ଯୋଉ ଗାଁ ଲୋକମାନେ ରେସ୍କ୍ୟୁ ହେଉଛନ୍ତି ବା ଆଫେକ୍ଟେଡ୍ ହୋଇଛନ୍ତି ଏବଂ ସେହି ସେଣ୍ଟରକୁ ଆସିଛନ୍ତି ତାଙ୍କୁ ସେଠି ତାଙ୍କର ଖାଦ୍ୟପେୟ ଏବଂ ତାଙ୍କର ମେଡିକାଲ ନିଡ୍କୁ ଠିକ୍ କରିବା ପାଇଁ ତାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମଧ୍ୟ 11,520 କଞ୍ଜୁମର ଇଲେକ୍ଟ୍ରିସିଟି ପାଇନାହାନ୍ତି ଏବଂ ଏଇଟା ଗୋଟେ ଗ୍ରାମ ପାଇଁ ଗୋଟେ ଚିନ୍ତାର ବିଷୟ ଅଛି ଏବଂ ଟାଟା କର୍ତ୍ତୃପକ୍ଷ କହିଛନ୍ତି ଯେ ଆଗାମୀ 24 ଘଣ୍ଟା ଭିତରେ ସେ ଇଲେକ୍ଟ୍ରିସିଟି ରିଷ୍ଟୋର କରିବା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିବେ।
ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଆଜି ସୁଦ୍ଧା ମୋଟ 113ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ 3ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ବହୁ ଚାଷଜମି ଜଳମଗ୍ନ ରହିଛି। ସେହିପରି କୋରାପୁଟ ଜିଲ୍ଲାରେ 121ଟି ଗ୍ରାମର 753 ଜଣ ଲୋକ ଚଳିତ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। 2ଟି ଆଶ୍ରୟସ୍ଥଳକୁ 56 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 1518 ଫୁଟ ଥିବାବେଳେ ବର୍ତ୍ତମାନ ଏଥିରେ 1507 ଫୁଟ ଜଳସ୍ତର ରହିଛି। ଆସନ୍ତାକାଲି ସକାଳ 9ଟାରେ ଏଠାରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିପାଇଁ ବନ୍ଧ ତଳମୁଣ୍ଡରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପୋଟେରୁ ବୃହତ୍ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବା ପରେ ଚଳିତ ବର୍ଷ ପାଇଁ ବଜେଟ୍କୁ ଅନୁମୋଦନ ମିଳିବ। ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟମାନେ ବିଧେୟକ ଉପରେ ଆଲୋଚନାରେ ସାମିଲ ହୋଇଛନ୍ତି। ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବା ପରେ ବିଧେୟକ ପାରିତ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟର ଆର୍ଥିକ ବଜେଟ୍ର ପରିମାଣ 2,65,000 କୋଟି ଟଙ୍କା ରହିଛି। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ସୁଦ୍ଧା 37ଟି ମହାବଳ ବାଘ ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, 2002 ପାଦଚିହ୍ନ ପଦ୍ଧତିରେ ଓଡ଼ିଶାରେ ହୋଇଥିବା ବାଘ ଗଣନା ଅନୁଯାୟୀ ରାଜ୍ୟରେ 173ଟି ମହାବଳ ଥିଲେ। 2006 ମସିହାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରରେ କ୍ୟାମେରା ଟ୍ରାପ୍ ପଦ୍ଧତିରେ ହୋଇଥିବା ଗଣନାରୁ ରାଜ୍ୟରେ 45 ମହାବଳ ଠାବ କରାଯାଇଥିଲା। ତେବେ 2024 ଗଣନାରୁ 8 ଶାବକ ସମେତ 27 ମହାବଳ ବାଘ ଥିବା ଜଣାପଡ଼ିଛି। ସେହିଭଳି ଗତ 10 ମଧ୍ୟରେ ମଧ୍ୟପ୍ରଦେଶରୁ 2 ମହାବଳ ଅଣାଯାଇଥିବା ବେଳେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ବାଘ ପଠାଯାଇ ନାହିଁ। 2013 ମସିହାରୁ 2024 ମଧ୍ୟରେ ରାଜ୍ୟରେ 48 କଲରାପତରିଆ ବାଘ ଓ 7 ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ଗତ 10 ମଧ୍ୟରେ 1145 ହାତୀଙ୍କର ମୃତ୍ୟୁ ହୋଇଛି। 719 ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ବେଳେ 41 ହାତୀ ଶିକାରୀଙ୍କ ଦ୍ୱାରା ମରିଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ରାଜ୍ୟରେ ବିକାଶମୂଳକ ପ୍ରକଳ୍ପ ପାଇଁ ଗତ 23 ବର୍ଷରେ 26,75,000 ଅଧିକ ଗଛ କଟାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି 428 ପ୍ରକଳ୍ପ ନିର୍ମାଣ ପାଇଁ ଅଧିକାଂଶ ସ୍ଥାନରେ ବିଜୁଳି ସେବା ଓ ଖଣି ଖନନ ଲାଗି ଗଛ କଟାଯାଇଥିଲା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ 5 ବୃହତ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହେବ। ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଦୟାନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଦୟାନଦୀରୁ ଜଳ ଉଠାଣ ପାଇଁ 5 ପ୍ରକଳ୍ପ ହେବ ବୋଲି ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ତୈବ ଇକ୍ରମ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଏହି ସାକ୍ଷାତ ଅବସରରେ ଓଡ଼ିଶାରେ ହକିର ବିକାଶକୁ ଆଗକୁ ନେବା ଉପରେ ଫଳପ୍ରଦ ଆଲୋଚନା ହୋଇଛି। କ୍ରୀଡ଼ା ଭିତ୍ତିଭୂମି ବୃଦ୍ଧି ଓ ପ୍ରତିଭା ବିକାଶରେ ଉନ୍ନତି ଆଣିବ ଏବଂ ଖେଳାଳିଙ୍କୁ ଅଧିକ ସୁଯୋଗ ପ୍ରଦାନ ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ପେଣ୍ଠକଟା ବେଳାଭୂମିରେ ଲାଗିଥିବା କଣ୍ଟେନରକୁ ଆଜି ସ୍ୱତନ୍ତ୍ର ଅନୁଧ୍ୟାନ ଟିମ୍ ଉପସ୍ଥିତିରେ ଯାଞ୍ଚ କରାଯାଇଛି। ପ୍ରୋଟୋକଲ୍ ଅନୁସାରେ ଆଜି କୋଷ୍ଟଗାର୍ଡ, ବନ୍ଦର ଅଧିକାରୀ, ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ମିଳିତ ଭାବେ କଣ୍ଟେନର ଅନୁଧ୍ୟାନ କରିଥିବା ବେଳେ ସେଥିରେ ରହିଥିବା ଅବଶିଷ୍ଟ ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଭଗ୍ନ ଅବସ୍ଥାରେ ଥିବା ଏହି କଣ୍ଟେନରରେ କିଛି ଗ୍ରୀସ୍ ଅଏଲ୍ ଓ ଖାଦ୍ୟ ସାମଗ୍ରୀ ଥିବା ରିପୋର୍ଟ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଗତ 5 କଣ୍ଟେନର କୂଳରେ ଲାଗିବା ପରେ ଏହାର ସୁରକ୍ଷା ପାଇଁ ପୁଲିସ୍ ମୁତୟନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କାର୍ଯ୍ୟାଳୟରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଯାଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାର ଅଭିଯୋଗଗୁଡ଼ିକର ଶୁଣାଣି କରି ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 8 ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା। ସମୁଦାୟ 26 ଆପତ୍ତି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ 20 ବ୍ୟକ୍ତିଗତ ଓ 6 ବିଭିନ୍ନ ଗ୍ରାମର ସାମୂହିକ ମାମଲା ରହିଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରିଥିବା ସୁଭଦ୍ରା ସଚେତନତା ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ରଥର ଶୁଭାରମ୍ଭ କରିଛନ୍ତି। 3 ବ୍ଲକରେ 3 ରଥ ପରିକ୍ରମା କରି ସୁଭଦ୍ରା ଯୋଜନା ନେଇ ସଚେତନତା କାର୍ଯ୍ୟ କରୁଛି। ମହିଳାଙ୍କ କଲ୍ୟାଣ ପାଇଁ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଯୋଜନା ସମ୍ପର୍କିତ ସମସ୍ତ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସମଗ୍ର ଜିଲ୍ଲାରେ ଏହି ରଥ ପରିକ୍ରମା କରୁଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଚାଷଜମିରେ କାମ କରୁଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହେବାରୁ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନାଧୀନ ଡୁମାପଦା ଗାଁର 2 ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବେତନଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେତନଟି ପୁଲିସ୍ 2 ପୃଥକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେବା ପରେ କ୍ରମଶଃ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବିଧାନସଭାରେ ଆଗତ ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା ଜାରି। ପୁରୀ ଜିଲ୍ଲା ଡେଲାଙ୍ଗରେ ପ୍ରତିଷ୍ଠା ହେବ 5 ବୃହତ ପାନୀୟ ଜଳ ପ୍ରକଳ୍ପ। ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଅଗ୍ରସର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।